आकाशवाणी। संवाद पढ़ुछंति सुचिस्मिता साहू। मुख्य संवाद, महावीर जयंती अवसरें प्रधानमंत्री नरेन्द्र मोदी आज नुआदिल्लीर भारत मंडपमठारे 2550तम भगवान महावीर निर्वाण महोत्सव शुभारंभ करिबे। देशरे अवशिष्ट पर्याय साधारण निर्वाचन पर प्रचार जोरदार होइछि। चलित वर्ष फेब्रुआरी मासरे कर्मचारी भविष्यनिधि संगठन ईपीएफओरे 15,48,000 सदस्य जोड़ी होइछन्ति। एवं आईपीएल क्रिकेटर गतकाली म्याच्रे सनराइजर्स हैदराबाद दिल्ली क्यापिटाल्सक 67 रन्रे परास्त करी विजयी होइछि। एथर विस्तृत संवाद, महावीर जयंती अवसरें प्रधानमंत्री नरेन्द्र मोदी आज नुआदिल्लीर भारत मंडपमठारे 2550तम भगवान महावीर निर्वाण महोत्सव शुभारंभ करिबे। ए अवसरें प्रधानमंत्री सकाळ 10टा समयरे समवेत जनतांकु संबोधन करिबा सहित एक स्मारकी डाकटिकटर मध्य उन्मोचन करिबे। 24तम तीर्थंकर भगवान महावीर अहिंसा, सत्य, आस्थेय, ब्रह्मचर्य एवं अपरिग्रह भली जैन नीतिगुडिक सह शांतिपूर्ण सहवस्थान एवं भाईचारार पथ प्रदर्शन करिथिले। देशरे प्रथम पर्याय साधारण निर्वाचन पर मतदान शेष होइथिबा बेले अवशिष्ट पर्याय साधारण निर्वाचन पर प्रचार जोरदार होइछि। देशव्यापी भोटरमानंकु आकृष्ट करिबा पई समस्त राजनैतिक दल एवं सामुख्यगुडिकर वरिष्ठ नेता और तारका प्रचारकमाने विभिन्न रैली और सभा माध्यमरे प्रचार कार्य चलाइछन्ति। केरळर 20टी आसन, कर्णाटकर 14टी, राजस्थानर 13टी, महाराष्ट्र उत्तरप्रदेशर 8टी लेखाएं, मध्यप्रदेशर 7टी, आसाम और बिहारर 5टी लेखाएं, पश्चिमबंग और छत्तीसगढ़र 3टी लेखाएं एवं त्रिपुरा और जम्मू काश्मीरर 1टी लेखाएं आसन पर चलित मास 26 तारीख में द्वितीय पर्यायर मतदान अनुष्ठित हेबो। प्रधानमंत्री तथा वरिष्ठ बीजेपी नेता नरेन्द्र मोदी गतकाली बेंगालुरु और कर्णाटकर विभिन्न निर्वाचन रैली रे उद्बोधन देइछन्ति। से कहिछन्ति अनुसूचित जाति, जनजाति और अन्यान्य पछुआवर्ग लोकमाने सरकारंक विभिन्न योजना द्वारा उपकृत होइछन्ति। से कहिछन्ति तांक सरकार स्वयं सहायक गोष्ठीगुडिकु सहायता करिछन्ति। 1 कोटी लखपति दीदीकु क्षमतापन्न कराइछि और समवाय क्षेत्रर संप्रसारण जोगु कृषकमाने लाभान्वित होइछन्ति। इंडिया मेंटर केही नेता नाहंती किंबा कौनसी विजन नाही बोली से कहिछन्ति। पूर्वतन प्रधानमंत्री तथा जेडीएस नेता देवगौड़ा एक अवसर में उद्बोधन दे दुर्नीतिग्रस्त कांग्रेस सरकार 2014 क्षमतारु जीवा पूर्वरु राजकोषकु खाली करि देथिला बोली कहिछन्ति। इतिमध्यरे कर्णाटक मुख्यमंत्री सिद्धरमैया प्रधानमंत्री कर्णाटक गस्त उपरे एक बिबृति जारी करिछन्ति। प्रधानमंत्री देइथिबा निर्वाचन प्रतिश्रुतिगुडिक मध्यरु केते प्रतिश्रुति पूरण होइछि बोली से प्रश्न करिछन्ति। बीजेपी निर्वाचन इस्ताहारे थिबा सूर्यघर मुफ्ति बिजली कार्यक्रम गरीब लोकमानंक उपरे बोझ होइथिबार से दोषारोप करिछन्ति। गरीब लोकमाने सौर प्यानेलर खर्च बहन करिपारु नाहंति बोली से कहिछन्ति। 2014 निर्वाचन इस्ताहारे सबु राज्यरे एम्स स्थापन पर प्रधानमंत्री देइथिबा प्रतिश्रुतिर पूरण होइनथिबा कथा से कहिछन्ति। लोकसभा निर्वाचन पर कंग्रेस 4 जन प्रार्थी नाम घोषणा करिछि। सेमानंक मध्यरे ओडिशारु 3 जन थिबा बेले पश्चिमबंगरु जणे प्रार्थी नाम रहिछि। ओडिशार संबलपुर लोकसभा आसनरु दुलाल चंद्र प्रधानंकु एवं पश्चिमबंगर कांथी आसनरु उर्वशी भट्टाचार्यंकु दल प्रार्थी करिछि। ओडिशार केन्दुझर आसनरे मोहन हेम्रमको स्थानरे विनोद बिहारी नायकंकु प्रार्थी कराइछि। कंग्रेस केन्द्रीय निर्वाचन कमिटी पक्षरु एही चूड़ान्त तालिका प्रकाश पाइछि। उत्तरप्रदेशर मोरादाबाद लोकसभा आसनर बीजेपी प्रार्थी कुंवर सर्वेश सिंह गतकाली नुआदिल्लीर एम्सठारे प्राण हरैछन्ति। गत किछि दिन हेबो से असुस्थ थिले। गत शुक्रवार प्रथम पर्याय लोकसभा निर्वाचन कालरे मोरादाबाद आसन पर भोट ग्रहण अनुष्ठित होइजाइछि। कुंवर सिंह 2014 मसीहारे मोरादाबादरु सांसद भाबे निर्वाचित होइथिले। राष्ट्रपति द्रौपदी मुर्मू महावीर जयंती अवसरें शुभेच्छा जणाइछन्ति। एक बार्तारे राष्ट्रपति कहिछन्ति महावीर जयंती हेउछि अहिंसा और करुणार प्रतीक भगवान महावीरंकर जन्म जयंती। राष्ट्रपति कहिछन्ति महावीर जयंती आमको प्रेम एवं शांतिर बार्ता देइथाय। भगवान महावीर आमको अहिंसा, सत्य, ଆତ୍ମତ୍ୟାଗ ଏବଂ ବ୍ରହ୍ମଚର୍ଯ୍ୟର ପଥ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବାଣୀ ସର୍ବଦା ଜନକଲ୍ୟାଣ ପାଇଁ ପ୍ରାସଙ୍ଗିକ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆମେ ସମାଜରେ ପ୍ରେମ ଓ ସଂହତି ବଜାୟ ରଖିବା ପାଇଁ ଶପଥ ନେବା ସହିତ ଦେଶର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବା ଆବଶ୍ୟକ ଏବଂ ସରକାର ଓ ରାଜନେତାମାନେ ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେବା ଅବସରରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ଅଭିଯୋଗ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସେମାନଙ୍କର କାର୍ଯ୍ୟ କରୁଛନ୍ତି ଏବଂ ଜଣେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ମଧ୍ୟ ଇଡିର କାର୍ଯ୍ୟରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ସେ କହିଛନ୍ତି, 2014 ପୂର୍ବରୁ ଇଡି 84 ଖାନତଲାସୀ କରିଥିଲା ଏବଂ 2014 ପରେ ସମୁଦାୟ 7000 ଅଧିକ ତଦନ୍ତ କରାଯାଇଛି, ଯାହାକି ଏହି ନିର୍ଦ୍ଦେଶାଳୟର ଦକ୍ଷତାକୁ ପ୍ରତିପାଦିତ କରୁଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତ୍ୟେକ ନାଗରିକ ତଥା ବିଶେଷକରି ଗରିବଙ୍କୁ ସଶକ୍ତ କରିବା ତାଙ୍କ ସରକାରଙ୍କର ପ୍ରାଧାନ୍ୟ ରହିଛି। ସେ କହିଛନ୍ତି, ଦେଶର ନାଗରିକଙ୍କ ଉପରେ ରହିଥିବା ବୋଝକୁ ହ୍ରାସ କରିବା ତାଙ୍କ ସରକାରଙ୍କର ଦାୟିତ୍ୱ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ 3 ଦଶନ୍ଧି ଧରି ଏକ ଅସ୍ଥିର ସରକାରକୁ ଦେଖିଛି, ଯେଉଁଥିପାଇଁ ଦେଶର ବିକାଶ ପ୍ରଭାବିତ ହୋଇଛି। ସେ କହିଛନ୍ତି, ଦେଶର ମତଦାତା ଏକ ସ୍ଥିର ସରକାର କାର୍ଯ୍ୟ ଦେଖିସାରିଛନ୍ତି ଏବଂ ଏହା କ'ଣ କରିପାରେ ତାହା ମଧ୍ୟ ଅନୁଭବ କରିଛନ୍ତି। ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ବିଧାୟକ ରାୟ ଶେଖ ଗତକାଲି ଇସ୍ତଫା ଦେଇଛନ୍ତି। ସେ ପୂର୍ବ ଭିୱାଣ୍ଡିର ବିଧାୟକ ଥିଲେ। ଶ୍ରୀ ଶେଖ କହିଛନ୍ତି, ଗତ କିଛି ବର୍ଷ ହେବ ଦଳକୁ ବିଭିନ୍ନ ସମସ୍ୟା ବିଷୟରେ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉ ନଥିବାରୁ ସେ ଇସ୍ତଫା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଥିବାବେଳେ ଗତକାଲି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯାଇଛି। ତୃତୀୟ ପର୍ଯ୍ୟାୟରେ 10 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 94 ଲୋକସଭା ଆସନ ପାଇଁ ଆସନ୍ତା 7 ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଆସନ୍ତାକାଲି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଇତିମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ଫେବୃୟାରୀ ମାସରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓରେ 15,48,000 ସଦସ୍ୟ ଯୋଡ଼ି ହୋଇଛନ୍ତି। ଭବିଷ୍ୟନିଧି ସଂଗଠନ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତି ଅନୁସାରେ ଫେବୃୟାରୀ ମାସରେ ପ୍ରାୟ 7,78,000 ନୂତନ ସଦସ୍ୟଙ୍କୁ ନାମାଙ୍କିତ କରାଯାଇଛି। ନୂତନ ସଦସ୍ୟଙ୍କ ମଧ୍ୟରେ 2,00,000 ଅଧିକ ମହିଳା ଅଛନ୍ତି, ସେଥିମଧ୍ୟରେ ଅଧିକାଂଶ 18-25 ବର୍ଷ ବୟସ ବର୍ଗର ଅନ୍ତର୍ଭୁକ୍ତ। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ 67 ରନ୍ରେ ପରାସ୍ତ କରି ବିଜୟୀ ହୋଇଛି। ଗତକାଲି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 266 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା ପ୍ରଥମ 6 ଓଭରରେ 125 ରନ୍ କରିଥିଲେ। ହେଡ୍ 99 ରନ୍ କରିଥିବା ବେଳେ ଅଭିଷେକ 46 ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ 19 ଓଭର ଗୋଟିଏ ବଲ୍ରେ 199 ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ଜେକ୍ ଫ୍ରେସର ମ୍ୟାକ୍ ଗ୍ରୁକ୍ 18 ବଲ୍ରୁ 65 ରନ୍ ସଂଗ୍ରହ କରିଥିଲେ। ଟ୍ରାଭିସ୍ ହେଡ୍ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆଜି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ 3:30 ବେଳେ କୋଲକାତା ନାଇଟ୍ ରାଇଡର୍ସ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟୁଥିବାବେଳେ ସନ୍ଧ୍ୟା 7:30 ସମୟରେ ଚଣ୍ଡୀଗଡ଼ଠାରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ମହାବୀର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 2,550ତମ ଭଗବାନ ମହାବୀର ନିର୍ବାଣ ମହୋତ୍ସବର ଶୁଭାରମ୍ଭ କରିବେ। ଦେଶରେ ଅବଶିଷ୍ଟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଚଳିତ ବର୍ଷ ଫେବୃୟାରୀ ମାସରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓରେ 15,48,000 ସଦସ୍ୟ ଯୋଡ଼ି ହୋଇଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ 67 ରନ୍ରେ ପରାସ୍ତ କରି ବିଜୟୀ ହୋଇଛି।